ମୋ ନାଁ ପ୍ରକାଶ ନାୟକ, ଆଉ ଗରିମାରେ ମୁଁ ଚାକିରି କରେ। ଆଜି ୟୁନିଟ ଥ୍ରୀରେ ଆସିବା ପାଇଁ ଡକାଗଲା, ଡାକିକି ଆଉ ଟ୍ରିଟମେଣ୍ଟ ଯୋଉ କରାଗଲା, ବହୁତ ଖୁସି ଲାଗୁଛି ମାହାଳିଆରେ। ତାପରେ ଆଉ ଅନ୍ୟମାନେ ଯିଏ ଅଛନ୍ତି ସେମାନେ ବି ଆସିଲେ, ଟ୍ରିଟମେଣ୍ଟ କରାଯାଏ, ସେ କରନ୍ତି, ଆହୁରି ଭଲ ଲାଗନ୍ତା, ଖୁସି ରହନ୍ତି ଆହୁରି।